ସ୍ୱର୍ଗଦୂତଙ୍କର କହିବା ଅନୁଯାୟୀ ମରିୟମ କୁମାରୀ ଅବସ୍ଥାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେଲେ ଓ ତାଙ୍କର ଭାବି ସ୍ୱାମୀ ଜୋସେଫ ତାହା ଈଶ୍ୱରଙ୍କର ଅଲୌକିକ କାର୍ଯ୍ୟ ବୋଲି ଜାଣି ତାଙ୍କୁ ନିଜର ଭାର୍ଯ୍ୟା ରୂପେ ଗ୍ରହଣ କଲେ। ସନ୍ତାନ ପ୍ରସବ କରିବା ସମୟ ପାଖେଇ ଆସୁଥାଏ। ଠିକ୍ ସେତେବେଳେ ସେ ସମୟର ସରକାର ଏକ ଆଦେଶ ଘୋଷଣା କଲେ ଯେ ଜନଗଣନା ପାଇଁ ସବୁ ଲୋକ ନିଜ ନିଜ ଜନ୍ମସ୍ଥାନକୁ ଯିବେ। ବିଚାରା ଜୋସେଫ ତାଙ୍କର ଭାର୍ଯ୍ୟା ମରିୟମକୁ ସେହି ଅବସ୍ଥାରେ ନେଇଯିବା ପାଇଁ ବାଧ୍ୟ ହେଲେ। ହେଲେ ସେଠି ରହିବା ପାଇଁ ସେମାନଙ୍କୁ ଗୋଟିଏ ବସାଘର ମଧ୍ୟ ମିଳିଲା ନାହିଁ। ଶେଷରେ ସେମାନେ ଗୋଟିଏ ଗୁହାଳ ଘରେ ରହିବାକୁ ବାଧ୍ୟ ହେଲେ ଓ ସେହି ସ୍ଥାନରେ ମରିୟମଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା। ଈଶ୍ୱର କହିଲେ ତାଙ୍କର ନାମ ଯୀଶୁ ଦେବ। ଲୋକମାନଙ୍କର ସମସ୍ତ ପ୍ରକାର ମନ୍ଦ କାର୍ଯ୍ୟରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ତାଙ୍କୁ ପଠାଇଛି। ଯୀଶୁ ଶବ୍ଦର ଅର୍ଥ ହେଉଛି ଉଦ୍ଧାରକର୍ତ୍ତା। ଯେଉଁ ରାତିରେ ଶିଶୁଟି ଜନ୍ମ ନେଲେ ସେହି ଅନ୍ଧାର ଶୀତ ରାତିରେ କେତେଜଣ ମେଷପାଳକ ବାହାରେ ମେଷମାନଙ୍କୁ ଜଗିଥିଲେ। ସେହି ସମୟରେ ହଠାତ୍ ସ୍ୱର୍ଗର ଦୂତମାନେ ସେମାନଙ୍କ ନିକଟକୁ ଯାଇ କହିଲେ, ଭୟ କର ନାହିଁ, ଆମେ ତୁମକୁ ଗୋଟିଏ ଆନନ୍ଦର ଖବର ଶୁଣାଉଛୁ। ନଗର ମଧ୍ୟକୁ ଯାଇ ଦେଖ, ସେହି ସ୍ଥାନରେ ଗୋଟିଏ ଶିଶୁକୁ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିବ। ସେ ଈଶ୍ୱରଙ୍କର ପୁତ୍ର, ଆଉ ସେ ସବୁ ମନୁଷ୍ୟମାନଙ୍କୁ ପାପରୁ ରକ୍ଷା କରିବେ।